नमो भगवती वासुदेवाय ओं नमो भगवती वासुदेवाय ओं नमो भगवती वासुदेवाय श्रीमद्भागवतम नाइन्थ कैंटो चैप्टर 16 टेक्स्ट 20 पीतु कायनो सन्नायो शीरो आदायो बरीशी सर्वदेवमयं देवं आत्मानं अजजं मखेई पीतुकायेन शिरसन्नाय पीतुकायेन सन्नाय शिर आदाय बर्हिषि सर्वदेवमयं देवं आत्मानं अजजन्मुखी पितु कायन संधाय शिर आदाय बरीशी सर्वदेवमय देव आत्मान अजदत्मखी ट्रांसलेशन बाय श्रील प्रभुपाद देयर आफ्टर परशुराम जॉइंड हिज फादर्स हेड टू द डेड बॉडी एंड प्लेस्ड द होल बॉडी एंड हेड अपॉन कुश ग्रास बाय ऑफरिंग सैक्रिफाइसेस ही बिगैन टू वर्शिप लॉर्ड वासुदेव हु इज द अल्फ्रवेटिंग सुपर फोर ऑफ ऑल द डेमिंगर्स एंड इवन लिविंग एंटिटी ଶ୍ଳୋକର ଓଡ଼ିଆ ଅନୁବାଦ କହୁଛି ତତ୍ପରେ ପରଶୁରାମ ତାଙ୍କର ପିତାଙ୍କର ଶିରକୁ ତାଙ୍କର ମୃତ ଶରୀର ସହିତ ସଂଯୋଗ କଲେ ଏବଂ ସମଗ୍ର ଶରୀର ଆଉ ମସ୍ତକ ସହିତ ସମସ୍ତଙ୍କୁ କୁଶ ଉପରେ ରଖିଲେ ତାପରେ ଯଜ୍ଞାନୁଷ୍ଠାନ କଲେ ଯଜ୍ଞାନୁଷ୍ଠାନ ଜରିଆରେ ଭଗବାନ ବାସୁଦେବ ଯିଏକି ସର୍ବବ୍ୟାପକ ପରମାତ୍ମା ଦେବ ଦେବମୟ ସଦେବତାଙ୍କର ଈଶ୍ୱର ଦେବମୟ ପରମାତ୍ମା ସମସ୍ତ ଜୀବଙ୍କର ହୃଦୟରେ ବିଦ୍ୟମାନ ତାଙ୍କର ଆରାଧନା କଲେ ଏ ହେଲା ଏ ଶ୍ଳୋକର ଅର୍ଥ ପରବର୍ତ୍ତୀ ଶ୍ଳୋକ ଦ୍ୱୟ ଟେକ୍ସ 21 ଆଣ୍ଡ 22 ଦଦୌ ପ୍ରାଚୀତି ସିଂହୋତ୍ରୀ ବ୍ରାହ୍ମଣୀ ଦକ୍ଷିଣାଂ ଦିଶଂ ଅଧୁର୍ଜୀବ ପ୍ରତି ଚିଂବୈ ଉଦ୍ଗାତ୍ରେ ଉତ୍ତରାଂ ଦିଶଂ अन्निभ्यो अभांतर दीशो कस्य पायस मध्यतो आर्यभर्तं उपद्रष्टे सदस्यभ्यस्ततः परम ट्रांसलेशन बाय श्रील प्रभुपाद आफ्टर कंप्लीटिंग दि सैक्रिफाइस लॉर्ड परशुराम गेव द ईस्टर्न डायरेक्शन to the Phota as a gift, the south to the Brahma, the west to Adharyu, the north to Dgata, and the four corners, northeast, southeast, northwest, southwest, to the other piece, he gave the middle to Kasyapa and place known as Arjavrata to the Upadrashta. When whatever remained, he distributed among the sadasyas, the associates of priests. Shlokadvaya anupad kahauchi, jagya samapan pore, parsunam, purvadigaku, potanku, upahar surupa dele, dakhanadiyaku, brahmanku upahar surupa dele, evam, paschimandiyaku, adharjyanku upahar surupa dele, ଉତ୍ତର ଦିଗକୁ ଉଦ୍ଗାତାଙ୍କୁ ଦେଲେ ଆଉ ଚତୁଷ୍କୋଣ ଅନ୍ୟ ପୁରୋହିତମାନଙ୍କୁ ଦେଲେ ମଧ୍ୟଭାଗକୁ କଶ୍ୟପଙ୍କୁ ଦେଲେ ଆର୍ଯ୍ୟାବର୍ତ୍ତ ନାମକ ସ୍ଥାନକୁ ଉପଦ୍ରଷ୍ଟାଙ୍କୁ ଦେଲେ ଯାହା କିଛି ରହିଲା ସେସବୁ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟରେ ବଣ୍ଟନ କରିଦେଲେ ଶ୍ଳୋକଦ୍ୱୟର ଅର୍ଥ Purported by Srila Prabhupada, the tract of land in India between the Himalayan mountains and Vindhya hills is called Arjavartam. Bhartari, Himalaya Parvata, Vindhya Parvata, Madhyavarti Sthan ko Arjavartam ko hajaya. Tat Parvarti Shloka, text 23. Tata Sjavabhruta Snano Vidhuta Asesa Keli Viso Sarasutyang Mahanadyang Reje Babhyabra Ivansuman. Translation by Srila Prabhupada. Thereafter, having completed the ritualistic sacrificial ceremonies, Lord Parashuram took the bath known as Avavrutta Snana, standing on the bank of the great river Saraswati, cleared of all sins. Lord Parashuram appeared like the sun in a clear, cloudless sky. Shloka Rodian was Bhavati Tatpare. ए यज्ञ समापन कला परे परशुराम अवभूत स्नान कले सरस्वती नदी कूल रे दंडायमान हे समस्त पाप रु मुक्त हेले तापरे निर्मल आकाश रे मेघ मुक्त निर्मल आकाश रे सूर्यं फली दीप्तिमान हे प्रकाश पाइले एला श्लोक अर्थ परपट वैशिल प्रभुपाद अ स्टेटेड इन भगवद गीता 39 यज्ञार्थ कर्मण अन्यत्र लोकयं कर्म बंधन. Work done as a sacrifice for Vishnu has to be performed, otherwise work binds one to this material world. Karma bandhana refers to the repeated acceptance of one material body after another. The whole problem of life is this repetition of birth and death. Therefore, one is advised to work to perform yajna meant for satisfying Lord Vishnu. Although Lord Parashuram was an incarnation of the Supreme Personality of Godhead, he had to account for sinful activities. Anyone in this material world, however careful he may be, must commit some sinful activities, even though he doesn't want for. For example, one may trample many small ants and other insects like walking on the street and kill many living entities unknowingly. Therefore, the basic principle of Pancha Yajna, five kinds of recommended sacrifice, is compulsory. In this age of Kali, however, there is a great concession given to people in general. Yajna Sankirtan Prayari Jadanti Sumedasa. We may worship Lord Gauranga, Lord Chaitanya, the hidden incarnation of Krishna, Krishna Varnam Puisa Krishna. Although he is Krishna himself, he always chants Hare Krishna and preaches Krishna consciousness. One is recommended to worship this incarnation by chanting Sankirtan Yajna. The performance of Sankirtan Yajna is a special concession for human society to save people from being affected by known or unknown sinful activities. We are surrounded by unlimited sins, and therefore it is compulsory that one take to Krishna consciousness and chant the Hare Krishna Mahamantra. Hare Krishna, Hare Krishna, Krishna Krishna, Hare Hare. Hare Ram, Hare Ram, Loka Upari Bhashyade, Amara Paramaradhyatam Gurudev, Sri Srimadeshi Bhakti Vedant Swami, Prabhupada Maharaj, Jaha Koichantara Uriyan Bhad Bhavchi, Srimad Bhagavad Gita, Srutya Dhyan Navon Shulukari Kuhaychi, Jagyantat Karmana Natra Lokayam Karma Vandhana, यज्ञ कर्म अर्थात यज्ञ पुरुष भगवान विष्णुकर संतोष विधानार्थे कर्म नहले से कर्म बंधन कारण हब कर्म बंधन कहिले बारंबार ए जन्म मृत्यु चक्र रे गुणायमान हबा गोटे परे गोटे जड़ शरीर प्राप्त हबा ए हूँ कर्म बंधन ए हूँ समस्त समस्या आमर ए भौतिक जगत रे बारंबार जन्म चक्र गुणायमान हवा से उपदेश दिया जाऊँगी यज्ञ कर्म करने को पड़ यज्ञ पुरुष भगवान विष्णु प्रीति विधानार्थी कर्म जदियो परशुराम भगवत अवतार थे तथापि पापाई प्रायश्चित करा पड़ा हाँ जेकोसी लोक ये भौतिक जगत में जेड़े सावधान होना कहीं से निश्चय किसी पाप कर्म करदियों से चाहे ना तथापि पाप कर्म हो जाऊँगी. उदाहरण स्वरूप तुम्हें रास्ता रे गला बेले तुम पाद तले मड़ी चपटी होकर क्षुद्र जीव मरी जाऊँच 기타 바쁜가 모르죠 그런지 아 언론 길이 어깨한 사람이 또 뭐 예수 밥 걸면 희자우지 세이트바이 배달이 번초적 경우로 다치 아 번초 번초적 퍼시 퍼시든 너이니가 그러스도 번초적 경우 그리워 아 컴펄서리 이거 다 배달 돼야지 아 이 거리적으로 긴투 아 아무고 바로 수적 물리지 적경이 성기던 프라이 전 디스메르서 성기던 적경이 그 맞죠 अनुमोदित यज्ञ ये कलि जुगरे से यज्ञ कले अन्न कोन यज्ञ करिया को पड़िवो ना ओए मैं वर्षि लोर चैतन्य हिन काने सु कृष्ण आ छन्न अवतार भगवान करो भक्त अवतार भक्त रूप रे आसंदी भगवान कृष्ण का से छन्न अवतार करो पूजा आराधना में संकीर्तन यज्ञ जरिया करिवा कृष्ण वर्णम तुई सा कृष्णम जदियो से कृष्ण स्वयं कृष्ण सर्वदा कृष्ण नाम उच्चारण करुथांति कीर्तन करुथांति कृष्ण चेतना वाणी प्रचार करुथांति सेतिपाई ए संकीर्तन यज्ञ जरिया रे से भगवान संकीर्तन गौरचंद्र बा चैत्र महाप्रभुंकर आराधना रे अनुमोदित हेछि ए मानव समाज को कलिज करे एक स्वतंत्र सुजोग मिलिछि आ या कोले नोन अननोन ज्ञान सारे अज्ञान सारे जो पाप कर्म करता हूँ कहीं किसी पाप कर्म हाँ पाप ध्वस ही जीव सो वी आर सराउंडेड बाय अनलिमिटेड सिंस एंड देयरफॉर इट इज कंपलसरी दैट वन टेक टू कृष्ण कॉन्शियसनेस चैंट हरे कृष्ण मंत्र अगणित पाप आम करुचे से ये बाध्यतामूलक कथा समस्त को कृष्ण पूर्ण कृष्ण चेतना ग्रहण करने को पड़ो ये महामंत्र हरे कृष्ण महामंत्र जप कीर्तन करने को पड़ो ये हूँ कथा से दिया जाए पंच पंच सुना पांचटा स्थान रे पांचटा स्थान रे प्राणी हत्या करा गृहस्थ करो कर पंच सुना कह जाए से कथा प्रभुपादजी महाराज तंकर भाष्य रे सूचिछन्ति गीतारे मध्य दिहाइछि यज्ञ शिष्टासिन संतम उच्यन्ते सर्वकेलिसै गुंजति इति तुमघं पापादि पदन्ति आपंकारणार्थ यज्ञ कर्म कलापुर वशिष्ठ जा रहिला यज्ञ प्रसाद स्वरूप ताकोई सेवन कले ग्रहण कले सर्वकेलिस समस्त पापरु मुक्त हब न मुक्त हब ना गुंजति जे तुमघं पापा जी पचंद आत्मकारणार्थ जे निजे रांधि निजे खाऊ भगवान रांधुनी भगवान को अर्पण करूनी एवं अन्न मान को प्रसाद दौनी निजे रांधि निजे खाऊ से पाप भोजन कर पाप प्राय तो अधिकांश समस्त करेणु ये गीतार कहुचे आंच सुनार कथा अच्छी पांच जगार प्राणी हत्या तुम्हें न चाहूल ही जाऊे कौन ना उदुखल जाता चूली जल कलश समार्जनी हाँ उदुकल चकी रे पेशुच बा शील बाटुच जोबले ते मक्ची है कि चापी है कि केते क्षुद्र जीव मरी जाऊ से एक प्राणी हत्यार स्थान होता बोले जीवा बोले गोड़ तले माड़ी है जीव मरी जाते क्षुद्र जीव कीट से एक प्राणी हत्यार स्थान हो जाऊ चूली निया लगे रांधापी चूली जाऊ से क्षुद्र कीट अच्छा निया लाखी मरीगले से एक प्राणी हत्या स्थान है जल कलश पा मठिया रखीच गड़ौच तले ते चापी क्षुद्र क्षुद्र जीव कीट के थी सी मरीगले आमार्जनी खड़िका धरिकी जो झाड़ू करुच ताल मुन बाजिकत क्षुद्र कीट मरी जाऊँगी पंच सुना बोले पांचटा प्राणी हत्यार स्थान अन्नगिली बोले अज्ञान सर तुम्हें पांच जगार प्राणी हत्या कर पाप जी है ये पाप प्रायश्चित कौन से पंचयज्ञ व्यवस्था दिखाई पंचयज्ञ व्यवस्था दिखाई शास्त्र दिखाई दैवयज्ञ भूतयज्ञ पितृयज्ञ तथा मनुष्य मनुष्य ब्रह्मयज्ञ पंचयज्ञ प्रजक्ष रे ये शास्त्र कथा ये पांचयज्ञ कंपलसरी प्रपात कर दिस इज कंपलसरी हाँ ये जब पांचटा स्थान में प्राणी हत्या कर तेल पांच यज्ञ निश्चय करवाक पड़ो दर्फोर दि वेदिक प्रिन्सिपल अफ पंच यज्ञ फाइव टाइम्स रेकमेंडेड सैक्रिफाइस इज कंपलसरी ये कथा कहते हाँ अर्थात ब्रह्मयज्ञ कहले अध्यापना ବେଦ ଅଧ୍ୟାପନା, ବେଦ ପଢ଼ିବା, ବେଦ ଆଗ ପଢ଼ିବ, ଶିଷ୍ୟ ହେଇକିରି ଅଧ୍ୟୟନ କରିବ, ତାପରେ ଅଧ୍ୟାପନା କରିବ, ତାଦ୍ୱାରା ବ୍ରହ୍ମଯଜ୍ଞ ହେଲା। ତାପରେ ପିତୃଯଜ୍ଞ, ପିତୃପୁରୁଷମାନଙ୍କ ନିମିତ୍ତ ତର୍ପଣ ଆଦି କରିବ, ତା ପିତୃଯଜ୍ଞ। ଆଉ ଦେବଯଜ୍ଞ, ହୋମ ଆଦି କରିବ, ଦେବ ପୂଜା, ତା ଦେବଯଜ୍ଞ। ଭୂତଯଜ୍ଞ, ପ୍ରାଣୀମାନଙ୍କୁ, ତୁମ ଘରେ କେତେ ପ୍ରାଣୀ ଅଛନ୍ତି, ଅସର୍ପା ଅଛନ୍ତି, କୀଟ ଅଛନ୍ତି, ପତଙ୍ଗ ଅଛନ୍ତି, ପିମ୍ପୁଡ଼ି ଅଛନ୍ତି, ବିଛା ଅଛନ୍ତି, ବାହାରେ ବି କେତେ ପ୍ରାଣୀ ଅଛନ୍ତି, ଗୃହପାଳିତ ପଶୁ ରଖିଛ, ଆଉ ପାଳନ ନ କରୁଥିବା ପ୍ରାଣୀ ବି ଅଛନ୍ତି, ସେମାନଙ୍କ ପାଇଁ କିଛି କିଛି ଖାଦ୍ୟ ଦେବ, ତା ହେଉଛି ଭୂତଯଜ୍ଞ କରିବ। ଅତିଥି ସେବା, ନୃଯଜ୍ଞ, ଅତିଥି ଆସି ପହଞ୍ଚିଛି ବିନା ପୂର୍ବରୁ ନ ଜାଣିକିରି, ସେ ଅତିଥି ନାରାୟଣ, ଗୃହସ୍ଥର ଧର୍ମ ହେଉଛି ଅତିଥି ସେବା, ଅତିଥି ନାରାୟଣ ସ୍ୱରୂପ, ନାରାୟଣ ସେ ସ୍ୱରୂପରେ ପହଞ୍ଚନ୍ତି, ତେଣୁ ତାଙ୍କୁ ତାଙ୍କର ଉପଯୁକ୍ତ ସତ୍କାର କରିବ, ସେବା କରିବ, ତାଙ୍କୁ ଉପଯୁକ୍ତ ଆସନ ଦେବ, ଆଉ ତାଙ୍କୁ ଉପଯୁକ୍ତ ଖାଦ୍ୟ ଦେବ, ବିଶ୍ରାମ କରିବା ସ୍ଥାନ ଦେବ, ଏସବୁ ତାଙ୍କର ସେବା। ଇଏ ହେଉଛି ଅତିଥି ଯଜ୍ଞ, ନୃଯଜ୍ଞ, ଏଇ ପଞ୍ଚଯଜ୍ଞ। ପଞ୍ଚ ସୁନା ଯେତେବେଳେ କରୁଛ, ପାଞ୍ଚ ଜାଗାରେ ପ୍ରାଣୀ ହତ୍ୟା କରୁଛ, ତୁମେ ଅନ୍ନ ହେଇଗଲେ, ସେଥିପାଇଁ ପଞ୍ଚଯଜ୍ଞ ପ୍ରତିଦିନ କରିବା ପାଇଁ ଶାସ୍ତ୍ରରେ ଦିଆଯାଉଛି, ଏ ବିଧାନ ଅଛି। କିନ୍ତୁ କଳିଯୁଗରେ କ'ଣ ଶେଷନ ଅଛି, କ'ଣ ନା ନାମ ଯଜ୍ଞ, ଏକମାତ୍ର ଅନୁମୋଦିତ ଯଜ୍ଞ ହେଉଛି ନାମ ଯଜ୍ଞ। ହରେ ନାମ, ହରେ ନାମ, ନାମେଇବ କେବଳଂ କଳୌ ନାସ୍ତେଇବ, ନାସ୍ତେଇବ, ନାସ୍ତେଇବ ଗତିର ନଥା। କଳିଯୁଗରେ ଅନ୍ୟ ଗତି ନା, ଅନ୍ୟ ଗତି ନା, ହରେ ନାମେଇବ କେବଳ, ତେଣୁ ହରିନାମ ଆଶ୍ରୟ କରି, ହରିନାମ ଯାହା କହନ୍ତି ତୁଚ୍ଛାଣ୍ଟ, କୀର୍ତ୍ତନ ଜପ କରିବ, କୀର୍ତ୍ତନ କରିବ, ସ୍ମରଣ କରିବ, ଯଜ୍ଞେଇ ସଂକୀତ ପ୍ରହରି ଯଦନ୍ତି ସୁମେଧସ, ଯେଉଁମାନେ ସୁମେଧସ, ଯେଉଁମାନେ ବୁଦ୍ଧିମାନ ପ୍ରାଜ୍ଞ ବ୍ୟକ୍ତି, ସେମାନେ ସଂକୀର୍ତ୍ତନ ଜରିଆରେ ଯଜ୍ଞ ପୁରୁଷ ଭଗବାନଙ୍କର ଗୌର ନାରାୟଣଙ୍କର ଆରାଧନା କରିବେ, ତାହେଲେ ସମସ୍ତ ଜ୍ଞାତ ସାରରେ ହଉ, ଜ୍ଞାନ ସାରରେ ହଉ, ଯାହା ସବୁ ପାପ କରିଛ ସେ ପାପ ସବୁ ଧ୍ୱଂସ ହେଇଯିବ। ଏକ କୃଷ୍ଣ ନାମ କରେ ସର୍ବ ପାପ କ୍ଷୟ, ଏ କଥା କୁହାଯାଇଛି। ଗୋଟିଏ କୃଷ୍ଣ ନାମରେ ପାପ କ୍ଷୟ କରିବାର ଏତେ ଶକ୍ତି ଅଛି, ପାପୀ ପାପ କରିପାରିବ ନା, ଏଇ କଥା କୁହାଯାଉଛି। ନାମାଭାସରେ ପାପ କ୍ଷୟ ହେଇଯାଉଛି, ପ୍ରାରବ୍ଧ କର୍ମ ଧ୍ୱଂସ ହେଇଯାଉଛି, ନାମାଭାସ ସ୍ଥିତି ପାଇବ ସେ ପ୍ରାରବ୍ଧ କର୍ମ ଧ୍ୱଂସ ହେଲା। ଅଜାମିଳ ତାର ଉଦାହରଣ ଅଛି, ଷଷ୍ଠ ସ୍କନ୍ଦ ଭାରତରେ କୁହାଯାଇଛି, ବିରାଟ ପାପୀ ଥିଲା ଅଜାମିଳ, ଏତେ ପାପ କରିଥିଲା ତାର ଇୟତା ନାହିଁ, ଚିତ୍ରଗୁପ୍ତ ବଡ଼ ପାଞ୍ଜି ତିଆରି କରି ରଖିଥିଲା, କିନ୍ତୁ ମୃତ୍ୟୁ ସମୟରେ ନାରାୟଣ ନାମ ଉଚ୍ଚାରଣ କରିପାରିଲା, ଅର୍ଥାତ୍ ତା ସାନ ପୁଅର ନାମ ରଖିଥିଲା ନାରାୟଣ, ଆଉ ସେ ସାନ ପୁଅକୁ ଡାକି ପକେଇଲା। ଏ ସାଙ୍କେତ୍ୟ ନାମାଭାସ, ସଙ୍କେତ କରିକିରି ଭଗବାନଙ୍କୁ ଡାକିଛି, ସିଧାସଳଖ ଭଗବାନଙ୍କୁ ଡାକିନି, ତା ପୁଅକୁ ଡାକି ପକେଇଲା, ତା ସାନ ପୁଅ କୋଳପଛା ପୁଅ ତ ବଡ଼ ସିନ ଥିଲା, ତେଣୁ ନାରାୟଣ କହିଲୁ ବାପାକୁ ଧାଇଁଆ, ଯେତେବେଳେ ବିକଟାଳ ତିନି ଜଣ ବିକଟାଳ ଅତି ଭୟଙ୍କର ଯମଦୂତ ଉପସ୍ଥିତ ହେଇଗଲେ ତାକୁ ଯମପୁରକୁ ନେବା ପାଇଁ, ସେତେବେଳେ ଭୀତତ୍ରସ୍ତ ହେଇକିରି ତା ପୁଅକୁ ଡାକିଛି, ଯାହାର ନାମ ନାରାୟଣ, ଯେ ଭଗବାନ ନାମ ନାରାୟଣ, ସାଙ୍କିତ୍ୟ ନାମଭାସ ସ୍ଥିତି ପାଇଗଲା, ସେଥିପାଇଁ ପାପମୁକ୍ତ ହେଇଗଲା। ସଙ୍ଗେ ସଙ୍ଗେ ଚାରି ଜଣ ବିଷ୍ଣୁ ଦୂତ ଉପସ୍ଥିତ ହେଇଗଲେ ଗଦା ଧରିକିରି, ଆଉ ସେ ଯମପୁର ଗଲାନା ମଲାନା, ତାର ଆୟୁଷ ବଢ଼ିଗଲା, ଏଇସବୁ କଥା ଷଷ୍ଠ ସ୍କନ୍ଦ ଭାରତରେ ଅଛି। ନାମାଭାସେ ଅଜାମିଳ ବୈକୁଣ୍ଠ ଗେଲ, ନାମର ଏପରି ଫଳ ଅଛି, ନାମାଭାସରେ ପ୍ରାରବ୍ଧ କର୍ମ ଧ୍ୱଂସ ହେଇଯାଉଛି, କୃତ ଜ୍ଞାନସାର ହେଉ, ଜ୍ଞାନସାର ଯେଉଁ ପାପ କରିଛ, ଯାହା କରିଛ, ଯେତେ କାର୍ମିକ ରିଆକ୍ସନ୍ ଯାହା କହୁଛନ୍ତି, କର୍ମର ପ୍ରାରବ୍ଧ କର୍ମର ପ୍ରତିକ୍ରିୟା ଯାହା ଅଛି, ତା ସବୁ ଧ୍ୱଂସ ହେଇଯାଉଛି ନାମାଭାସରେ, ଏଇସବୁ କଥା ଅଛି। ସେଥିପାଇଁ ଭକ୍ତି ବିନୋଦ ଠାକୁର କହିଛନ୍ତି, ନାମାଭାସେ ଅଜା ବୈକୁଣ୍ଠ, ଅଜାମିଳ ବୈକୁଣ୍ଠ କିଲରେ, ଏଇ ନାମ ବୋଲତେ ବୋଲତେ ବ୍ରଜେ ଚଲରେ, ତେଣୁ ଶୁଦ୍ଧ ନାମ ହବ, ନିରପରାଧେ ନାମ ଲଇଲେ ପାଏ କୃଷ୍ଣ ପ୍ରେମ, ତୁମର ଅପରାଧଶୂନ୍ୟ ନାମ ଶୁଦ୍ଧ ନାମ ହେଲେ ଏଇ କୃଷ୍ଣ ପ୍ରେମ ମିଳିବ। ନାମ ନାମୀ ଅଭିନ୍ନ, ଭଗବାନଙ୍କ ନାମ କୃଷ୍ଣ ନାମ, କୃଷ୍ଣ ଅଭିନ୍ନ ବସ୍ତୁ, ତେଣୁ ଶୁଦ୍ଧ ନାମ ହେଲେ ତୁମେ ଯଦି କୃଷ୍ଣ ପ୍ରେମ ପାଇଲ, କୃଷ୍ଣକୁ ପାଇଗଲ, ସେଥିରେ ଆଉ ରହିଲା କ'ଣ, ଏଇଟା ହେଉଛି କଥା। ସେଥିପାଇଁ ଶାସ୍ତ୍ରରେ ଏଇ କଳିଯୁଗ, କଳିଯୁଗ ବୋଇଲେ ପାପ ଅଧର୍ମର ଯୁଗ, ପାପ ଅଧର୍ମର ଯୁଗ, ସମସ୍ତେ ପାପ କରୁଛନ୍ତି। ଗୀତାରେ କୃଷ୍ଣ କହିଲେ ଯେ ପଚନ୍ତି ଆତ୍ମକାରଣ ପାପ ଅବୁନ୍ଧତି, ନିଜେ ରାନ୍ଧି ନିଜେ ଖାଉଛି, କୃଷ୍ଣଙ୍କ ପାଇଁ ରାନ୍ଧୁନି, କୃଷ୍ଣଙ୍କ ଖାଦ୍ୟ ଅର୍ପଣ କରୁନି, ନିଜେ ଖାଉଛି ଆଉ ଅନ୍ୟ କାହାକୁ ଦେଉନି, ସେ ତ ପାପ ଭୋଜନ କରୁଛି। ଏ ସମସ୍ତେ ଏଇ 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 ଗୋଟିଏ ନୀତି ଅନୁସାରେ ସମସ୍ତେ ପାପ ଭୋଜନ କରୁଛି। ଅନ୍ୟ ପାପ ତ କରି ଚାଲିଛନ୍ତି ସେମାନେ। ଏଇସବୁ କଥା ଅଛି। ଏଇ ପ୍ରକାର ଭୟଙ୍କର ଯୁଗରେ ଏକ ମାତ୍ର ହେଉଛି ଏଇ ନାମ ଯଜ୍ଞ ହରିନାମ ସଂକୀର୍ତ୍ତନ। ଏହାର କଲେ ଏ ସମସ୍ତେ କରିଲେ ଆଉ ସମସ୍ତ ପାପ ଦୂର ହେଇଯିବ। ବିଷ୍ଣୁ ନାମେବ ପୁଂସ ସମଳମ ପପନୁଦତ ପୁଣ୍ୟମ ଉତ୍ପାଦୟଚ ବ୍ରହ୍ମାଦି ସ୍ଥାନ ଭୋଗ ବିରତି ମଥ ଗୁରୁ ଶ୍ରୀପଦ୍ୱନ୍ଦ ଭକ୍ତି ତତ୍ତ୍ୱଜ୍ଞାନଂଚ ବିଷ୍ଣୁରିହ ମୃତିଜନକ ଭ୍ରାନ୍ତି ବିଜଂଚ ଦଗ୍ଧ୍ୱା ସମ୍ପୂର୍ଣ୍ଣାନନ୍ଦ ବୋଧେ ମହତୀ ଚ ପୁରୁଷଂ ସ୍ଥାପିତ ନିବୃତ୍ତ। ପଦ୍ମ ପୁରାଣରେ କୁହାଉଛି ହରିନାମ ଜୀବମାନଙ୍କର ପାପକୁ ଅପହରଣ କରେ, କୃଷ୍ଣ ଭଜନ ଯୋଗ୍ୟ ସୁହୃଦି ଉତ୍ପନ୍ନ କରେ, ଗୁରୁପଦ ଯୁଗରେ ଭକ୍ତି ବୃଦ୍ଧି କରେ, ବ୍ରହ୍ମଲୋକ ପର୍ଯ୍ୟନ୍ତ ଭୋଗ ପ୍ରତି ବୈରାଗ୍ୟ ଉତ୍ପନ୍ନ କରେ, ଭଗବତ ବିଷୟକ ବସ୍ତୁତତ୍ତ୍ୱ ଜ୍ଞାନକୁ ବିକଶିତ କରେ, ଅର୍ଥାତ୍ ଜୀବକୁ ସମନ୍ଧ ଜ୍ଞାନରେ ସମୃଦ୍ଧ କରି ମାଇକ ଜଗତ ପ୍ରତି ବୈରାଗ୍ୟ ଜାତ କରାଏ। ଏ ହରିନାମ କଲେ ସୁଫଳ ହେଇଯାଉଛି। ତାତ୍ପର୍ଯ୍ୟ ହେଉଛି ନାମ ସଂକୀର୍ତ୍ତନାଖ୍ୟା ଭକ୍ତି ଯୋଗ ଅହିତୁକ ଜ୍ଞାନ ବୈରାଗ୍ୟର ଜନକ ହରିନାମ ସଂକୀର୍ତ୍ତନ ଶ୍ରୀକୃଷ୍ଣ ବୈମୁଖ୍ୟବଶତଃ ଅନାଦିକାଳରୁ ଜନ୍ମରଣମାଳା ପରିହିତ ସଂସ୍କୃତି ଚକ୍ରରେ ନିଷ୍ପେଷିତ ଅବିଦ୍ୟାଗ୍ରସ୍ତ ଜୀବର ଅଜ୍ଞାନତମ ରୂପ ବୀଜକୁ ଦଗ୍ଧ କରେ। ତାପରେ ଜୀବର ଅନ୍ତର୍ମୁଖ ଦଶାରେ ତାହାକୁ ନାମ ପ୍ରେମ ରସାନନ୍ଦୀ କରେ, ଜୀବ ପ୍ରେମ ଭକ୍ତି ଲାଭ କରି କୃତାର୍ଥ ହଏ। ଏ ନାମର ଏସବୁ ଯାହା କହନ୍ତି ଅଚିନ୍ତ୍ୟ ଫଳ ଅଛି, ଯାହାକି ଆମେ ଚିନ୍ତା ହିଁ କରିପାରିବା ନା। ଆଉ କଳିଯୁଗରେ କନ୍ସେସ ନାମକୁ ଦିଆଯାଇଛି, ତା ଛଡ଼ା ଅନ୍ୟ ଉପାୟ ନାହିଁ। ହରେ ନାମ ନାମ ଏଇବ କେବଳ ଫଳ ନାସ୍ତେଇବ 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 ଗତିର ଅନ୍ୟଥା। ଯେତେବେଳେ ପାପର କଥା ଆସୁଛି ସେତେବେଳେ ପ୍ରାୟଶ୍ଚିତର କଥା ଆସୁଛି, ସେଥିପାଇଁ ବେଦରେ ପାପ ପାଇଁ ପ୍ରାୟଶ୍ଚିତ ଅଛି। ଏଇଠି ପ୍ରାୟଶ୍ଚିତ କଲେ ପରଶୁରାମ ପ୍ରାୟଶ୍ଚିତ କଲେ, ପରଶୁରାମ ସତ୍ୟାବେଶ ଅବତାର, ସେଥିପାଇଁ କୁହାଯାଇଛି ଯେତେ ଶକ୍ତିଶାଳୀ ପୁରୁଷ ହଉ ନା କାହିଁ ପ୍ରଭୁ ପାଜୀ ମହାରାଜ ଜଲ କହିଛନ୍ତି ତାଙ୍କ ଭାଷ୍ୟରେ ଅଲ୍ ଦ ଲର୍ଡ ପରଶୁରାମ ଇନକାର୍ନେସନ ସୁପ୍ରିମ ପର୍ସନାଲିଟି ଘଟେ ହିଆ ଟୁ ଆକାଉଣ୍ଟ ଫର ସିନଫୁଲ ଆକ୍ଟିଭିଟିଜ। ଏ କଥା ଅନ୍ୟ କାହା କଥା କହିବା, ଏନିୱାନ୍ ଇନ୍ ଦିସ୍ ମେଟେରିଆଲ ୱାର୍ଲ୍ଡ ହାଇଏଭର କେୟାରଫୁଲି ମେ ବି ମଷ୍ଟ କମିଟ୍ ସିନଫୁଲ ଆକ୍ଟିଭିଟିଜ ଇଭିନ୍ ଦୋ ଇଟ୍ ଡୋଣ୍ଟ ୱାଣ୍ଟ ଟୁ। ୟେସ୍, ସେ କଥା ଆମେ କହିଲୁ ପାଞ୍ଚ ଜାଗାରେ ତୁମେ ଅନକନସିଅସଲି ପ୍ରାଣୀ ହତ୍ୟା କରି ଚାଲିଛ, ତୁମେ ଚାହୁଁନା ପ୍ରାଣୀ ହତ୍ୟା ହେଇଯାଉଛି ପାଞ୍ଚ ଜାଗାରେ ପଞ୍ଚ ସୁନା। ସେ ପଞ୍ଚଜ୍ଞର କଥା ଅଛି, ସେ ପଞ୍ଚଜ୍ଞ କଳିଯୁଗରେ କେବଳ ନାମ ଯଜ୍ଞ କରିବ ସତତ। ଯାହା କହନ୍ତି ଅହର୍ନିଶ ଚିନ୍ତ କୃଷ୍ଣ ବଲହ ବୋଧନେ କି ଶୟନେ କି ଭୋଜନେ କି ବା ଦାଗରଣୀ, ମହାପ୍ରଭୁଙ୍କର ଉପଦେଶ ଅଛି। ଦିନ ରାତି ଚବିଶ ଘଣ୍ଟା ଜାଗ୍ରତ ଅବସ୍ଥା, ନିଦ୍ରିତ ଅବସ୍ଥା, ଏପରିକି ଭୋଜନ କରୁଥିବା ଅବସ୍ଥାରେ ମଧ୍ୟ କୃଷ୍ଣଙ୍କୁ ଭୁଲ ନା, କୃଷ୍ଣଙ୍କ ନାମ ସ୍ମରଣ କର। ଅହର୍ନିଶ ଚିନ୍ତ କୃଷ୍ଣ ଚିତ୍ସମଣ କର ଆଉ କୃଷ୍ଣ ନାମ ଉଚ୍ଚାରଣ କର। ଏଇ ନାମ ସ୍ମରଣ ନାମ ଉଚ୍ଚାରଣ କଲେ ଆଉ ଏ ପାପ ସବୁ ଧ୍ୱଂସ ହେଇଯିବ, ନହେଲେ ହବ ନା। ଏସବୁ କଥା କୁହାହଉଛି, ପାପ ପୁଣ୍ୟ ଭକ୍ତି କଥାଟାକୁ ବୁଝିବାକୁ ପଡ଼ିବ ଆମକୁ। ପୃଥିବୀର ସମସ୍ତ ଲୋକଙ୍କୁ ଯଦି ଏକତ୍ର କରି ଭୋଟ ଗ୍ରହଣର ସମ୍ଭବପର ହଏ ତାହେଲେ ଭଗବତ ଭକ୍ତି ଅପେକ୍ଷା ସତ୍କର୍ମ ପକ୍ଷରେ ପ୍ରାୟ ଶତକଡ଼ା ଅନେଶତ ଭୋଟ ମିଳିବ। ଯଦି ଶତକଡ଼ା ଗୋଟିଏ ଭୋଟ ଭାଗ୍ୟକ୍ରମେ ଭଗବତ ଭକ୍ତି ପକ୍ଷରେ ମିଳେ ତାହେଲେ କର୍ମ ମିଶ୍ରା ଭକ୍ତି ହବ, ସେ ଶୁଦ୍ଧ ଭକ୍ତି ପକ୍ଷରେ କିଛି ମିଳିବ ନା। ଶୁଦ୍ଧା ଭକ୍ତି ପକ୍ଷରେ ସର୍ବସମେତ ଗୋଟେ ଭୋଟ ମିଳିପାରେ ବା ନ ମିଳିପାରେ ସନ୍ଦେହ। ମୁଖରେ ଅନେକ ଶୁଦ୍ଧ ଭକ୍ତିର ପ୍ରଶଂସା କଲେ ସୁଦ୍ଧା କାର୍ଯ୍ୟକ୍ଷେତ୍ରରେ ବହୁରୂପିଣୀ ମାୟା ମୋହରେ ପତିତ ହୋଇ ଶୁଦ୍ଧାଭକ୍ତି ସ୍ୱରୂପ ଭୁଲିଯିବାକୁ ବାଧ୍ୟ ହଏ। ଦରିଦ୍ରକୁ ଅନ୍ନଦାନ କର, ରୋଗୀକୁ ଔଷଧ ଦିଅ, ପଥ୍ୟଦାନ କର, ଅଶିକ୍ଷିତକୁ ପ୍ରାକୃତିକ ଶିକ୍ଷା ଦିଅ, ତାହେଲେ ତାହାକୁ ଧାର୍ମିକ କୁହାଯିବ, ସାଧାରଣ ଲୋକଙ୍କ ଧାରଣା। କିନ୍ତୁ ଏସବୁ ସୁନୀତି ବା ପୁଣ୍ୟ କାର୍ଯ୍ୟକୁ ଲୋକେ ଆଧ୍ୟକ୍ଷିକାନରେ ପରଧର୍ମ ମନେ କରିପାରନ୍ତି, କିନ୍ତୁ ଭଗବତ ଭକ୍ତି ନୁହେଁ। ଇଏ ଭଗବତ ଭକ୍ତି ନୁହେଁ, ଏସବୁ ଆପେକ୍ଷିକ ଧର୍ମ। ପରଦ୍ରବ୍ୟ ହରଣ ପର ନିର୍ଯାତନ ଅପେକ୍ଷା ଦୁଃଖୀକୁ ଅନ୍ନବସ୍ତ୍ର ଦାନ ଭଲ, ପର ସ୍ତ୍ରୀ ଗମନ ଅପେକ୍ଷା ବିବାହ ଧର୍ମ, ବିବାହ କରିକିରି ନିଜ ବିବାହିତ ପତ୍ନୀର ସଙ୍ଗ, ବିବାହ ଧର୍ମ ଅର୍ଥାତ୍ ପୁଣ୍ୟ କାର୍ଯ୍ୟ ଭଲ, ତ୍ରୈଣତ୍ୱ ଅପେକ୍ଷା ମାତା ପିତାର ସେବା ଭଲ। କିନ୍ତୁ ଏସବୁ ଶୁଣିଥିବା ପୁଣ୍ୟକର୍ମ ଭଗବତ ଭକ୍ତି ସଙ୍ଗେ ସମାନ ନୁହେଁ, ସମାନ କଥା ଛାଡ଼, ଏସବୁ ଭଗବତ ଭକ୍ତିର ସୋପାନ ମଧ୍ୟ ନୁହେଁ। ସୋପାନ କଥା ଦୂରେଇଥାଉ, ଭଗବତ ଭକ୍ତିର ପ୍ରତିବନ୍ଧକ ବୋଲି ମହାପ୍ରଭୁ କହିଛନ୍ତି। চৈতন্য মহাপ্রভুঙ্কর সিদ্ধান্ত এসব কৃষ্ণ ভক্তির বাধক যত শুভা শুভ কর্ম কৃষ্ণ ভক্তির বাধক সেই এক জীবের অজ্ঞান তম ধর্ম জ্ঞান বৈরাগ্যাদি ভক্তির কভু নহি অঙ্গ জ্ঞান অহিংসা যম নিয়াবাদি বলে কৃষ্ণ ভক্ত সঙ্গ অহিংসা জিম নিয়মাদি বলে কৃষ্ণ ভক্ত সঙ্গ কাম তেজি কৃষ্ণ ভজে শাস্ত্র আজ্ঞা মানি কাম জি কৃষ্ণ ভজে দেব ঋষি পিতৃ দিয়ে প্রভু নহে রণী দেব ঋষি পিতৃ দিয়ে বিধি ধর্ম ছাড়ি ভজে কৃষ্ণের চরণ তারে তর প্রভু নহে মন নিষিদ্ধ পাপা তারে তার অজ্ঞানী বা হয় যদি পাপ উপস্থিত অজ্ঞানী তারে শুদ্ধ করে না করায় প্রায়শ্চিত কৃষ্ণ তারে শুদ্ধ করে না করায় প্রায়শ্চিত এ চৈতন্য চরিতামৃতরে কহাইছে কামত্যজী কৃষ্ণ ভজে শাস্ত্র আজ্ঞা মানি দেব ঋষি পিতৃদুগের কভুন হেরণী অন্যাবিলাসিত শূন্য জ্ঞান কর্ম আদি অনাবৃত আনুকূল্যেন কৃষ্ণানুশীলন ভক্তির উত্তমা এ রূপ গোস্বামীঙ্কর কথা অন্য কৌশ বিলাস না তার ভৌতিক উপভোগ কামনা না মুক্তি কামনা না আনুকূল্যেন কৃষ্ণানুশীলন প্রীতি ভরে কৃষ্ণঙ্কর প্রীতি বিধান যদি কৃষ্ণঙ্কর প্রীতি হব তদনুযায়ী কৃষ্ণ ভজন বা সেবা নিযুক্ত অছি সে হচ্ছে সুধা ভক্তি তাহলে তার সবু ঋণ ত্রুটি গলা দেব ঋষি পিতৃ এসব ঋণ ত্রুটি গলা ঋণী নুহে বিধি ধর্ম ছাড়িব যে কৃষ্ণের চরণ নিষিদ্ধ পাপা তার কবু নহে মন এপরি কৃষ্ণ প্রীতি কৃষ্ণ প্রেম দাঙ্কর প্রীতি সহকারে ভজন করুচি তাঙ্কর মনরে পাপ ভাবনা আসিব না কৃষ্ণ তলে রহবে পাপ ভাবনা কুয়াড়ু আসিব অজ্ঞান বা হয়ে যদি পাপ উপস্থিত কৃষ্ণ তার শুদ্ধ করে না করে পাইছে যদি অজ্ঞান তাপ সত্য পাপ হয়ে যায় কৃষ্ণ তাকে শুদ্ধ করে দিয়ে তা প্রায়শ্চিত দরকার পড়ে না সেই শুদ্ধ ভক্ত অজ্ঞানতা অজ্ঞতা অবশ্য উদাহরণ আমি দেব বিল্লমঙ্গলঙ্কর আক্ত বলরাম দাসঙ্ক কথা অছি দারিদ্রতা ভক্তিরে সে বেশিয়া ঘরে পশিগলে আসলে রথ যাত্রা হচ্ছে জগন্নাথ দর্শন করা ভুলে পশি যাই তাঙ্ক হৃদয় না সব কথা ঠেলিকি যেতে বাহার করলে বেশিয়া ঘর যাই পড়া সে ভক্ত মানে হল রথ চাললা না রহিগলা যেতে ঠেলে চাললা না আপরে জগন্নাথ স্বপ্ন করাইলে মো ভক্ত মান্না কল যা সে বসে যাইছে সেটি সমুদ্র বাড়লে মতো বাঁধি পকাইছে সেটি তাকে আনব কান্ধেকি আথরে বসাইব তুমি চালবে তা গলে আ দণ্ড প্রণাম কলে ক্ষমা মাগিলে ବୁଲେଇଛି ଅପରାଧ କ୍ଷମାକର କାନ୍ଦିକିରି ପାଲିକିରି ଆଣିଲେ, ରଥ ଉପରେ ବସେଇଲେ, ରଥ ଚାଲିଲା ଜଗନ୍ନାଥଙ୍କର କଥା ଅଛି। ତେଣୁ ଅଜ୍ଞାନେ ଅଜ୍ଞାନ ପାଯୋଗୁ ଯେତେବେଳେ ବିଧି ଧର୍ମ ଛାଡ଼ି କୃଷ୍ଣଚରଣ ଭଜନ କରୁଛି ଅର୍ଥାତ୍ ପ୍ରୀତିଭରେ ଭଜନ କରୁଛି, ଏ ହେଉଛି ରାଗାନୁବା ଭଜନର କଥା, ଯେଉଁଠି ବିଧି ଧର୍ମ ନାହିଁ କିଛି। ହଁ, ଦିନ ରାତି ଚବିଶ ଘଣ୍ଟା କୃଷ୍ଣ ଚିନ୍ତାରେ ଉନ୍ମତ୍ତ ଅଛି, ଆବିଷ୍ଟ ଚିତ୍ତ ହେଇଛି ସେ, ଆଉ ତାର କେଉଁଠି ଜ୍ଞାନ ଅଛି ଯେ ସକାଳ ହେଲାଣି ବା ରାତି ହେଲାଣି ବା ମୁକ ହେଲାଣି ବା ସମ୍ମୁଖ ହେଲାଣି ବା ଆଜି ଏକାଦଶୀ ଅଛି ଉପବାସ କରିବେ, ଇଏ କରିବେ, ଏଇସବୁ ଜ୍ଞାନ ନାହିଁ ତାର, ସେ ଏକଦମ ଭୁଲି ଯାଇଛି ସବୁ। ଏହିପରି ଭଜନ ଯିଏ କରୁଛି ତାର ହୃଦୟରେ ବା ମନରେ ପାପ ଭାବନା ଆସିବ କୁଆଡ଼ୁ? ଏଇ ଦୈବାତ ଯଦି ଅଜ୍ଞାନରେ ପ୍ରାପୃଷ୍ଟ ହୁଏ କୃଷ୍ଣ ଶୁଦ୍ଧ କରେ, ତାକୁ ପ୍ରାୟସ୍ତ କରିବାକୁ ପଡ଼େ ନା, ଭକ୍ତକୁ ପ୍ରାୟସ୍ତ କରିବାକୁ ପଡ଼େ ନା, ଏସବୁ କଥା ଅଛି। ହଁ, ଏସବୁ ଆଚାର୍ଯ୍ୟମାନଙ୍କ କଥା, ନର୍ତ୍ତମ ଦାସ ଠାକୁର ଆଉ ଆମର ଭକ୍ତିବିନୋଦ ଠାକୁର ପ୍ରଭୃତି ଆଚାର୍ଯ୍ୟଗଣ ଏସବୁ ସମୟରେ ମତବ୍ୟକ୍ତ କରିଛନ୍ତି। ହଁ, ପ୍ରେମ ଭକ୍ତି ଚନ୍ଦ୍ରିକାରେ ନର୍ତ୍ତମ ଦାସ ଠାକୁର ମଧ୍ୟ ଗାଇଛନ୍ତି, ପାପେ ନା କରିହ ମନ ଅଧମ ସେ ପାପିଜନ, ପାପେ ନା କରିହ ମନ ଅଧମ ସେ ପାପିଜନ, ତାରେ ମନ ଦୂରେ ପରିହ ସୁଖେରୋ ଧାମ, ତାର ନା ଲାଇଓ ନାମ, ପୁଣ୍ୟ ଯେ ସୁଖେରୋ, ପୁଣ୍ୟ ମୁକ୍ତି ଦୁଇ ତ୍ୟାଗ କରି, ପୁଣ୍ୟ ମୁକ୍ତି ଦୁଇ ତ୍ୟାଗ, ପ୍ରେମ ଭକ୍ତି ସୁଧା ନିଧି, ତାହେ ଡୁବ ନିରବଧି, ପ୍ରେମ ଭକ୍ତି ସୁଧା ନିଧି, ଆର ଯତ ଖାର ନିଧି ପ୍ରାୟ, ଆର ଯତ ଖାର ନିଧି ନିରন্তর সুখ পাবে সকল সন্তাপ যাবে, নিরন্তর সুখ পাবে সকল সন্তাপ যাবে, পর তত্ত্ব করিলে ভক্ত না হবে তার অনুরক্ত, কর্মী জ্ঞানী মিছা শুদ্ধ ভজনেতে কর মন, শুদ্ধ ভজনেতে কর ব্রজজনের যেই মত তার হবে অনুগত, ব্রজজ এই সে পরম তত্ত্ব ধন, এই সে ପ୍ରେମଭକ୍ତି ଚନ୍ଦ୍ରିକାରେ ନର୍ତ୍ତମ ଦାସ ଠାକୁରଙ୍କର କଥା ଅଛି। ପାପ ପୁଣ୍ୟ କର୍ମ ଜ୍ଞାନ ଯୋଗ ଏସବୁ ଆପେକ୍ଷିକ ଧର୍ମ, ଆପେକ୍ଷିକ ଧର୍ମ ପରିତ୍ୟାଗ କରି ସର୍ବତ ଭାବେ ହରିଗୁରୁ ବୈଷ୍ଣବଙ୍କର ପାଦ ପଦ୍ମରେ ଶରଣାଗତ ହୁଅ, ତାଙ୍କର କେବେ ହେଲେ ଯେଉଁମାନେ ହୁଅନ୍ତି ତାଙ୍କର କେବେ ହେଲେ ନିଷିଦ୍ଧ ପାପାଚାରରେ ଆସକ୍ତି ହୁଏ ନା। ବୈଷ୍ଣବ ପାପୀ ନୁହେଁ, ପୁଣି ପାପୀ କେବେ ହେଲେ ବୈଷ୍ଣବ ନୁହେଁ। ତେବେ ଯଦି ସେ ପ୍ରକାର ଶରଣାଗତ ବୈଷ୍ଣବଙ୍କର କେବେ ଦୈବାତ ପାପ ଉପସ୍ଥିତ ହଏ, କୃଷ୍ଣ ତାଙ୍କୁ ଶୁଦ୍ଧ କରନ୍ତି, କୌଣସି ପ୍ରାୟଶ୍ଚିତ କରିବାକୁ ପଡ଼େ ନା, ସୁନୀତି ବା ପୁଣ୍ୟକର୍ମ କରିକରି ଯେ ଭକ୍ତି ଲାଭ ହବ ସେ କଥା ନୁହେଁ। ବୈରାଗ୍ୟ ହିଂସା ଜମନ୍ୟ ଆଦି ଅଭ୍ୟାସ କରିକରି ଯେ କୃଷ୍ଣ ଭକ୍ତି ଲାଭ ହବ ଏ କଥା ନୁହେଁ। ଏସବୁ ପ୍ରାକୃତ ଗୁଣ ଭଗବତ ଭକ୍ତଙ୍କର ସର୍ବଲକ୍ଷଣ ନୁହେଁ। ଭକ୍ତଙ୍କର ସର୍ବଲକ୍ଷଣ ଏକମାତ୍ର ଅନନ୍ୟା ଶରଣାଗତି। ଅହିଂସା ଜମନୀୟମାନ ଆଦି ଆନୁଷଙ୍ଗିକ ଭାବେ ତଟସ୍ଥ ଲକ୍ଷଣ ରୂପେ ଭକ୍ତ ପଛରେ ଧାଁନ୍ତି। ତଟସ୍ଥ ଲକ୍ଷଣ ଗୁଡ଼ିକ ଅଭାବ ଦେଖାଗଲେ ଯେ ବ୍ୟକ୍ତିକୁ ବୈଷ୍ଣବ ନୁହେଁ ବୋଲି କହିବା, ଆଉ ଦେଖାଗଲେ ଯେ କାହାକୁ ବୈଷ୍ଣବ କହିବା, ଏ କଥା ଠିକ୍ ନୁହେଁ। ଆଧ୍ୟାତ୍ମିକତା ଏଗୁଡ଼ାକ ମହାପ୍ରଭୁଙ୍କ ନୃତ୍ୟ କୀର୍ତ୍ତନ ଶ୍ରବଣ କରିବା ନିମିତ୍ତ ଏକ ପାପା ପୟପାନକାରୀ ନିଷ୍ପାପ ଜୀବନ ସୁବ୍ରାହ୍ମଣ ବ୍ରହ୍ମଚାରୀ ଶିବାସ ପଣ୍ଡିତଙ୍କ ଘରେ ଲୁଚିକି ରହିଥିଲେ। ଅନ୍ତର୍ଯ୍ୟାମୀ ମହାପ୍ରଭୁ ଶିବାସ ଏ କଥା ଜାଣିପାରି ପୟପକାରୀ ବ୍ରହ୍ମଚାରୀକୁ ବିଜାତିକ ଆଧ୍ୟକ୍ଷିକ ଓ ବହିର୍ମୁଖ ଜ୍ଞାନରେ ଶ୍ରୀବାସ ଗୃହରୁ ବହିଷ୍କାର କରିବାକୁ ଆଦେଶ ଦେଇଥିଲେ। ଏ ଚୈତନ୍ୟ ଚରିତାବୃତ ମଧ୍ୟ ଲୀଳାରେ ଅଛି। ସୁନି କ୍ରୋଧ ଭସେ ତବେ ବୋଲେ ବିଶ୍ୱମ୍ଭର ସୁନି ଭସେ ତବେ ବାହିର ଲୟା କର ବାଡ଼ିର ବାହିର ଲୟା କର ମୋର ନୃତ୍ୟ ଦେଖିତେ ତାର ଶକ୍ତି ମୋର ପାନ କରିଲେ କି ମୋତେ ହୋଇ ଭକ୍ତି ପାନ କରିଲେ କି ଦୁଇ ଭୁଜ ତୁଲି ପ୍ରଭୁ ଆଙ୍ଗୁଲିରେ ଖା ପାନି କଭୁ ମରେ ଦେହ ନାଇଁ ପାଏ ଅୟୋ ପାନି କଭୁ ମରେ ଚଣ୍ଡାଳ ମୋହାରସ ରଣ ଯଦି ଲ ଚଣ୍ଡାଳ ଦେହ ମୋର ମୁଇଁ ତାର ଜାଣି ନିଶ୍ଚୟ ଦେହ ମୋର ସନ୍ନ୍ୟାସୀ ଓ ମୋର ଯଦି ନାମ ଈଶ୍ୱରଣ ଦେହ ମୋର ନହେ ସତ୍ୟ ବୋଲିଲୁ ବଜନ ସେହ ମୋର ଗଜେନ୍ଦ୍ର ବାନର ଗୋପେ କି ତପ କରିଲ ଦେଖି ତାରା ମୋରେ କେ ମତେ ପାଇଲ ଭଲ ଦେଖି ତାରା ମୋରେ ଅସୁରେ ଓ ତପ କରେ କି ହୋଇ ତାହାର ଇଲେ ନାହିଁ ପାର ମିନେ ମୋର ମହାପ୍ରଭୁଙ୍କର କଥା ଠାକୁର ବୃନ୍ଦାବନ ଦାସ ମହାପ୍ରଭୁଙ୍କର ପାଦପଦ୍ମରେ ଭକ୍ତି ବିଶିଷ୍ଟ ମଧ୍ୟକୁ ବି ବନ୍ଦନା କରିଛନ୍ତି ଏବଂ ଗୁରୁ ବୈଷ୍ଣବ ନିନ୍ଦକ ସନ୍ନ୍ୟାସକୁ ନିନ୍ଦା କରିଛନ୍ତି। ହଁ ଚୈତନ୍ୟ ଚନ୍ଦ୍ର ଯଶେ ଯାହାର ମନେ ଦୁଃଖ କୋନ୍ ଜନ୍ମେ ଆଶ୍ରମେ ନାହିଁ କଥା ଶୁଭ ଯେ ଦେଖିଲ ଚୈତନ୍ୟ ଚନ୍ଦ୍ରର ଅବତାର ହୌକ ମଧ୍ୟପ ତବୁ ତାର ନମସ୍କାର। ଚୈତ୍ର ଭାରତରେ ବୃନ୍ଦାବନ ଦାସ ଠାକୁର କହିଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ଏହାର ବ୍ୟାଖ୍ୟାରେ ଗୌଡ଼ ଭାଷା ନିମ୍ନ ବ୍ୟକ୍ତ କରି ମହାପ୍ରଭୁଙ୍କର ପ୍ରତିକ୍ରିୟା ପ୍ରତ୍ୟେକ ପ୍ରତିଷ୍ଠାନରେ ପ୍ରତିଷ୍ଠାରେ ଯାହା ଦୁଃଖ ଉପସ୍ଥିତ ହୋଇ ତାଙ୍କର କୌଣସି ଜନ୍ମରେ ଆଶ୍ରମରେ କୌଣସି ପ୍ରକାର ସୁଖ ଦେବାର ସମ୍ଭାବନା ନାହିଁ। ଶ୍ରୀମନ୍ ମହାପ୍ରଭୁଙ୍କ ପ୍ରକଟ କାଳରେ ଯେଉଁ ସବୁ ମଧ୍ୟମଙ୍କର ସାନ୍ନିଧ୍ୟ ଲାଭ କରିଥିଲା ସେମାନେ ସେ ପ୍ରକାର ପାପ କର୍ମ ନିରତ ରହିଥିଲେ ସୁଦ୍ଧା ଚୈତନ୍ୟଙ୍କର ବିଶୁଦ୍ଧ ସତ୍ୟମୟ ଲୀଳା ପ୍ରଚାରରେ ସନ୍ଦେହ ଉପସ୍ଥିତ ହୋଇପାରେ କିନ୍ତୁ ଉକ୍ତ ଭାଗ୍ୟବନ୍ତ ଜନଙ୍କୁ ଗ୍ରନ୍ଥକାରେ ହୋଇ ନମସ୍କାର କରୁଛନ୍ତି ଯେ ପ୍ରାକ୍ତନ ଦୃଷ୍ଟି ଯୋଗୁଁ ମଧ୍ୟ ବହିଦେଲା ମଧ୍ୟ ପାପୀମାନ ପାପର କିଞ୍ଚିତ ମାତ୍ର ଅବଶ୍ୟ ଥିଲେ ସୁଦ୍ଧା ପ୍ରଚୁର ସ୍ୱୀକୃତି କ୍ରମେ ଭଗବତ ଗୁଣାନୁଗାନରେ ସୁଯୋଗ ଉପସ୍ଥିତ ହେବା ଯୋଗୁଁ ସେମାନଙ୍କର ସୁଦୁର୍ଲଭ ଭାଗ୍ୟ ସୁଦୃଢ଼ ଭାବେ ପ୍ରଶଂସନୀୟ। ଦେବାନନ୍ଦ ପଣ୍ଡିତ ପରମ ପୁଣ୍ୟାତ୍ମା ଥିଲେ ତାଙ୍କଠାରେ କୌଣସି ପ୍ରକାର ପାପର ଲେସ ନଥିଲା। ଦେବାନନ୍ଦଙ୍କର ଗୋଟିଏ ଦିଗରେ ପୁଣ୍ୟମୟ ଚରିତ୍ର ପାଣ୍ଡିତ୍ୟ ଅନ୍ୟ ଦିଗରେ ଶ୍ରୀମଦ ଭାଗବତ ତାଙ୍କର ବିପୁଳ ଅନୁରାଗ ଥିଲା କିନ୍ତୁ ଭାଗବତ ଭକ୍ତ ଭାଗବତଙ୍କର ଚରଣରେ ଦେବାନନ୍ଦଙ୍କର ଅପରାଧ ଥିବା ଯୋଗୁଁ ମହାପ୍ରଭୁ ଦେବାନନ୍ଦଙ୍କର ଗ୍ରନ୍ଥ ଭାଗବତ ପ୍ରତି ଆଦର ପୁଣ୍ୟମୟ ଚରିତ୍ରକୁ ବିନ୍ଦୁ ମାତ୍ର ଆଦର କରେ ନାହିଁ। ଚୈତନ୍ୟ ଭାଗବତ ଏଇ ବର୍ଣ୍ଣନା ଅଛି ଏହି ପ୍ରସଙ୍ଗରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ ତାଙ୍କ ଗୌଡ଼ ଭାଷା ଲେଖିଛନ୍ତି ଦେବାନନ୍ଦ ପଣ୍ଡିତ ଭାଗବତ ପାଠ କରି ସନ୍ନ୍ୟାସ ଭଳି ବ୍ରତ ବିଶିଷ୍ଟ ହୋଇ ଆ କୁମାର ବ୍ରହ୍ମଚର୍ଯ୍ୟ ପାଳନ କରୁଥିଲେ କିନ୍ତୁ ଭକ୍ତିହୀନ ହେବା ଯୋଗୁଁ ତାଙ୍କ ସଦୃଶ ବ୍ରହ୍ମଚର୍ଯ୍ୟ ଭକ୍ତ ସେବା ଅଭିମୁଖତା ପ୍ରଦର୍ଶନ କରିଥିଲା। ଏଇଥିପାଇଁ କୌମାର୍ଯ୍ୟ ବ୍ରତ ଧାରଣ କରିସୁଦ୍ଧା ତ୍ୟାଗ ପଥରେ ଚଳିସୁଦ୍ଧା ସେ ସବୁ ସଦ୍ଗୁଣର ଫଳ ଲାଭ କରିବାକୁ ସମର୍ଥ ହେଲେ ନା। ଏସବୁ ଗୌଡ଼ ସିଦ୍ଧାନ୍ତ ଚୈତନ୍ୟ ଭାଗବତ ଦିଆ ହେଇଛି। ଭକ୍ତି ସନ୍ଦର୍ଭରେ ଜୀବଗୋସ୍ୱାମୀ ବହୁ ଶାସ୍ତ୍ରୀୟ ପ୍ରମାଣ ଉଦ୍ଧାର କରି କହିଛନ୍ତି ସ୍କନ୍ଦ ପୁରାଣ ରେଭାକୁଣ୍ଡରୁ ଉଦ୍ଧାର କରି ସକର୍ତ୍ତା ସର୍ବଧର୍ମାଣ ଭକ୍ତ ଯସ୍ତବ କେଶବ ସକର୍ତ୍ତା ସର୍ବପାପାଣ ଜନ ଭକ୍ତ ସ୍ୱାର୍ଚ୍ଛିତ ପାପଂ ହୋତି ଧର୍ମପି ବା ଭକ୍ତେଇ କୃତ ହରେ ନିଶେଷ ଧର୍ମକର୍ତ୍ତା ବାପ୍ୟ ଭକ୍ତ ନରକେ ହରେ ଧର୍ମପି ପାପଂ ସନ୍ମତ୍ ପ୍ରଭାବତ ବର୍ତ୍ତମାନ ଯଦ ପାପଂ ଯଦ ଭୂତଂ ଯଦ ଭବିଷ୍ୟତି ତତ୍ ସର୍ବ ନିର୍ଦ୍ଧତି ଆସୁ ଗୋବିନ୍ଦାନଳ କୀର୍ତ୍ତନାଥ ଅର୍ଥାତ୍ ସ୍କନ୍ଦ ପୁରାଣ ରେବାଖଣ୍ଡରେ କୁହାଯାଇଛି ବ୍ରହ୍ମାଙ୍କର ଉକ୍ତି ହେ କେଶବ ଯେ ଆପଣଙ୍କର ଭକ୍ତ ସମସ୍ତ ଧର୍ମର ଅନୁଷ୍ଠାତା ସେ ପୁନଶ୍ଚ ହେ ଅଚ୍ୟୁତ ଯେ ବ୍ୟକ୍ତି ଆପଣଙ୍କ ଭକ୍ତ ନୁହେଁ କିନ୍ତୁ ସର୍ବବିଧ ସେ ସର୍ବବିଧ ପାପ ଆଚରଣକାରୀ ହେ ହରି ଆପଣଙ୍କର ଅଭକ୍ତ ବ୍ୟକ୍ତିମାନଙ୍କ ଦ୍ୱାରା ଅନୁଷ୍ଠିତ ଧର୍ମ ମଧ୍ୟ ପାପ ହେପୁଲି ଗଣ୍ୟ ହଏ ଆପଣଙ୍କର ଅଭକ୍ତ ସମ୍ପୂର୍ଣ୍ଣ ରୂପେ ଧର୍ମାଚରଣକାରୀ ହେଲେ ସୁଦ୍ଧା ସର୍ବଦା ନର୍କରେ ଅବସ୍ଥାନ କରେ କିନ୍ତୁ ଆପଣଙ୍କର ଭକ୍ତ ବ୍ରହ୍ମତ୍ୟାଗକାରୀ ହେଲେ ସୁଦ୍ଧା ପାପରୁ ବିମୁକ୍ତ ହୁଏ। ପଦ୍ମପୁରାଣରେ କୁହାଯାଇଛି ଭଗବତ ଉକ୍ତି ମୋ ପାଇଁ ଭକ୍ତଗଣ କର୍ତ୍ତୃକ ଅନୁଷ୍ଠିତ ପାପକର୍ମ ମଧ୍ୟ ଧର୍ମ ରୂପରେ ଗଣ୍ୟ ହୁଏ ପୁନଶ୍ଚ ମୋତେ ଅନାଦର ପୂର୍ବକ ଅନୁଷ୍ଠିତ ଧର୍ମ ମୋ ପ୍ରଭାବରେ ପାପକର୍ମରେ ପରିଣତ ହୋଇଯାଏ। ଗୋବିନ୍ଦଙ୍କର କୀର୍ତ୍ତନ ରୂପର ପ୍ରଭାବରେ ଭୂତ ଭବିଷ୍ୟତ ବର୍ତ୍ତମାନ ଯେଉଁ ସବୁ ପାପ ଦଗ୍ଧ ହୋଇଯାଏ ପାପ ପୁଣ୍ୟ କୌଣସି ଆତ୍ମାର ସ୍ୱର୍ଗତ ଧର୍ମ ନୁହେଁ ସମ୍ବନ୍ଧିକତ ଧର୍ମ ଓ ମନୋଧର୍ମ ଏଗୁଡ଼ିକ ପାପ ପୁଣ୍ୟର ସ୍ୱରୂପ ସମ୍ବନ୍ଧରେ ଠାକୁର ଭକ୍ତି ବିନୋଦ କୃଷ୍ଣ ସଂହିତା ଲେଖିଛନ୍ତି ପାପ ପୁଣ୍ୟ ଉଭୟ ସାମ୍ବନ୍ଧିକ ଆତ୍ମାର ସ୍ୱର୍ଗତ ଧର୍ମ ନୁହେଁ ଯେଉଁ କର୍ମ ବାସନା ସାମ୍ବନ୍ଧିକ ରୂପେ ଆତ୍ମାର ସ୍ୱରୂପ ପ୍ରାପ୍ତିରେ ସାହାଯ୍ୟ କରିଲେ ଓ କରିପାରେ ତାହା ପୁଣ୍ୟ ଯଦ୍ୱାରା ସେ ସାହାଯ୍ୟର ସମ୍ଭାବନା ନାହିଁ ତାହା ହେଉଛି ପାପ। ପୁଣ୍ୟ ଦୁଇ ପ୍ରକାର ସ୍ୱରୂପଗତ ସମ୍ବନ୍ଧଗତ ଭକ୍ତି ବିନୋଦ ଠାକୁର କହିଛନ୍ତି ନ୍ୟାୟ ଦୟା ସତ୍ୟ ପବିତ୍ରତା ଅର୍ଜବ ପ୍ରୀତି ଏସବୁ ସ୍ୱରୂପଗତ ପୁଣ୍ୟ ଏଗୁଡ଼ିକୁ ଏଇଥିପାଇଁ ସ୍ୱର୍ଗତ ପୁଣ୍ୟ କୁହାଯାଏ ଯେହେତୁ ଏସବୁ ପୁଣ୍ୟ ଜୀବର ସ୍ୱରୂପକୁ ଆଶ୍ରୟ କରିଥାଏ ତା ବଦ୍ଧାବସ୍ଥାରେ କେତ ପରିମାଣରେ ସ୍ଥୂଳ ହୋଇ ପୁଣ୍ୟ ନାମ ପ୍ରାପ୍ତ ହୁଏ ଏଇ ମାତ୍ର ଅନ୍ୟ ସବୁ ପୁଣ୍ୟ ସମ୍ବନ୍ଧଗତ ସେସବୁ ଜୀବର ଜଳ ସମ୍ବନ୍ଧବସ୍ତ ଉତ୍ପନ୍ନ ହେଇଛି ସିଦ୍ଧାବସ୍ଥାରେ ସେଗୁଡ଼ିକ ପ୍ରୟୋଜନ ନାହିଁ। କୃଷ୍ଣ ଭକ୍ତର ହୃଦୟରେ ପାପ ଓ ପୁଣ୍ୟ ବାସନା ନଥାଏ ଯେବେ ଦୈବାତ କୌଣସି ପାପ ବାସନା ଉପସ୍ତୁତ ହୁଏ ତାହା ଅଚିରେ ଭକ୍ତି ବଳେ ପ୍ରଶମିତ ହୋଇଯାଏ। କୃଷ୍ଣ ଭକ୍ତି ଯେତେବେଳେ ଆତ୍ମାର ସ୍ୱରୂପ ଧର୍ମ সদম আলোচনার উপর কার্য বিশেষ হয়েছি, সেতবে যে আধারে তা লক্ষিত হয় সে আধারে সমস্ত পাপ সামুদ্রিক অবস্থা মূলস্বরূপ অবিদ্যা ক্রমশ ভ্রষ্ট হয়ে সম্পূর্ণ লোপ পাই যাইছে। মধ্যে মধ্যে যদিও ভ্রষ্ট কোণী মৎস্য সদৃশ হঠাৎ পাপ বাসনা পাপ উদ্গত হয় তাহা সহসা ক্রিয়াবতী ভক্তি দ্বারা প্রশমিত হয়ে যায়। কৃষ্ণ সংহিতার ভক্তি বিনোদ ঠাকুর এ কথা কইছেন, ভগবত ভক্ত পাপ বীজ দূর করিবার নিমিত্ত কোনো প্রকার পুণ্যকর্ম অনুষ্ঠান করে নাই কি প্রায়শ্চিত করে না, কর্ম দ্বারা কর্মর বিনাশ হয়ে না, পাপর প্রসঙ্গ উদিত হলে সঙ্গে সঙ্গে প্রায়শ্চিত কথা উঠে, কিন্তু ভক্ত মানকর কর্মার বলি প্রায়শ্চিত নাহি। সেপাই তিন প্রকার প্রায়শ্চিত কথা কোহা যায়, কর্ম প্রায়শ্চিত, জ্ঞান প্রায়শ্চিত, ভক্তি প্রায়শ্চিত। চিত্ত শুদ্ধির যে সব উপায় অছি তন্মধ্যে বিষ্ণু স্মরণ প্রধান, পাপ চিত্তকে শোধন করি আনি তো প্রায়শ্চিত ব্যবস্থা আছে, তন্মধ্যে চন্দ্রায়ণ আদি কর্মরূপক ই কর্ম প্রায়শ্চিত দ্বারা পাপ কর্ম পাপীকে কিছু সময় পাই ত্যাগ করে, কিন্তু পাপর মূল যে পাপ বাসনা তা নজিবা নযাইথিবা হেতু পুনি পাপ করে। অনুতাপ কলে জ্ঞান প্রায়শ্চিত হয়, জ্ঞান প্রায়শ্চিত করতে হলে পাপ বাসনা দূর হয়, কিন্তু পাপ র বীজ যে অবিদ্যা ঈশ্বর বৈবিক তাহা নষ্ট হুয়ে নাই, সেইপাই সে পুনি পাপ করে। কেবল হরিস্মৃতি দ্বারা ভক্তি দ্বারা ভক্তি দ্বারা ভক্তি প্রায়শ্চিত হই প্রকৃত প্রায়শ্চিত সমস্ত পাপ দূরীভূত হয়ে যায়। চৈতন্য শিক্ষা অনুসারে ভক্তি বিনোদ ঠাকুর কইছেন ভাগবত ষষ্ঠ চন্দ্রে কুহ হয়েছে, নই কান্তিকম তদ্ধিকৃত অপি নিষ্কৃতে মনঃ পুনর্ধাবতি চেদ সৎপথে তৎকর্ম নিরহারম ভীষ্মতাং হরেত গুণানুবাদ খড়ু সত্য ভাবন। প্রায়শ্চিত দ্বারা চিত্ত সম্যক রূপে নির্মল হুয়ে না, যেহেতু প্রায়শ্চিত কলে সুদ্ধা মন পুনরায় অসৎপথে ধাবিত হয়, অতএব যে মানে পাপকে সমূলে উচ্ছেদ করিয়া ইচ্ছা করন্তি সেমান পক্ষে হরিঙ্কর গুণ কীর্তন হি শ্রেষ্ঠ প্রায়শ্চিত, তাহা পাপমূল অবিদ্যা বিনাশ করি চিত্ত শোধন করে। এসব কথা বহু কথা আলোচনা শাস্ত্র মানকরে আচার্য করছেন। All right, I'll speak something. English, though, is a big topic.